ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ତି ତାପସ ରଞ୍ଜନ ସାହୁ। ରାଜ୍ୟ ସରକାର ଆଇବା ଏପ୍ରିଲ ଏକ ତାରିଖରୁ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଆର୍ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଲାଗୁ କରବାର୍କେ ଯାଉଛନ୍। ଇତର ସହିତ ଆୟୁଷ୍ମାନ ବୟୋ ବନ୍ଦନା ଯୋଜନାର ଶୁଭାରମ୍ଭ ସେହିଦିନ ହେବା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଅଧ୍ୟକ୍ଷତାତି ଗଲାକାଲି ଭୁବନେଶ୍ୱର ଲୋକସେବା ଭବନଠାରେ ହୋଇଥିବାର ସ୍ୱାସ୍ଥ୍ୟ ବିଭାଗର ସମୀକ୍ଷା ବୈଠକଟି ବାବଦ ନିଷ୍ପତ୍ତି ନିଆଯାଇଛି। ଯୋଜନାର ଶୁଭାରମ୍ଭ କରବାର ଲାଗି ରାଜ୍ୟର ସବୁ 1438 ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରନୁ ଖାସ୍ କାର୍ଯ୍ୟକ୍ରମମାନ ଆୟୋଜନ କରାଯିବା। ଯୋଜନା ଲାଗୁ ହେଲେ ରାଜ୍ୟରେ 1,03,00,000 ଏତକା ପରିବାର ଲାଭ ପାଇବେ। ବ୍ୟକ୍ତିଗତ ଭାବେ 3,46,00,000 ଏତକା ଲୋକ ଉପକୃତ ହେବେ। ଗୋପବନ୍ଧୁ ଜନ ଆରୋଗ୍ୟ ଆଉ ଆୟୁଷ୍ମାନ ଭାରତ ଯୋଜନା ମିଶିକରି ଲାଗୁ କରବାରକେ ଯାଉଥିବାରୁ ଦୁହି ଯୋଜନାର ଲାଗି ହିତାଧିକାରୀମାନଙ୍କୁ ଗୋଟେ ସ୍ୱାସ୍ଥ୍ୟ କାର୍ଡ଼ ଦିଆଯିବା ବୋଲି ବୈଠକଟି ସୂଚନା ଦିଆଯାଇଛି। ସେନ୍ତା 70 ବର୍ଷରୁ ଏତକା ବୟସର ଲୋକମାନଙ୍କୁ ଆୟୁଷ୍ମାନ ବୟୋ ବନ୍ଦନା ଯୋଜନାଟି ସାମିଲ କରାଯିବା ବୋଲି ବୈଠକନୁ ଜଣାପଡ଼ିଛି। ରାଜ୍ୟର ପଶ୍ଚିମରୁ ପୂର୍ବ ଉତ୍ତରରୁ ଦକ୍ଷିଣକେ ଛଥାକିଆ ରାସ୍ତା ତିଆରି କରବାକେ ସରକାର ପଦକ୍ଷେପ ନେଉଛନ୍ ବୋଲି ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍। ଗଲାକାଲି ବିଧାନସଭା ନୋ ପୂର୍ତ୍ତ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ବେଳକେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍, 2036 ନୂଆ ରାଜ୍ୟ ଗଠନକେ ସାକାର କରବାରକେ ଛଥାକିଆ ରାସ୍ତା ତିଆରି କରାଯିବା। 1460 କିଲୋମିଟର ରାସ୍ତା ତିଆରି କରବାର ଲାଗି 24,500 କୋଟି ବ୍ୟୟ ଅଟକଳ ରଖାଯାଇଛି। ଏଥି ଝାରସୁଗୁଡ଼ାନୁ ବାଲେଶ୍ୱର, କଳାହାଣ୍ଡିନୁ ଗୋପାଳପୁର ବନ୍ଦର, ସମ୍ବଲପୁରନୁ ସାତଭାୟା, ନୂଆପଡ଼ାନୁ ଅସ୍ତରଙ୍ଗ ବନ୍ଦରକେ ଛଥାକିଆ ରାସ୍ତା ତିଆରି ହେବା ବୋଲିକରି ମନ୍ତ୍ରୀ କହିଛନ୍। May 1-4 ତକ ମୁମ୍ବାଇଠାରେ ହେବାର୍କେ ଥିବା ବିଶ୍ୱ ଅଡିଓ ଭିଜୁଆଲ୍ ଆର୍ ମନୋରଞ୍ଜନ ଶିଖର ସମ୍ମିଳନୀ ୱେବ୍ସକେ ବ୍ୟାପକ କରବାର୍କେ କେନ୍ଦ୍ର ସରକାର ଲକ୍ଷ୍ୟ ରଖିଛନ୍। ଇତାର ଆଘନୁ ଆଜ୍ ନୂଆଦିଲ୍ଲୀନୁ 100 ଏତକା ଦେଶର ରାଷ୍ଟ୍ରଦୂତ ଆର୍ ଉଚ୍ଚାୟୁକ୍ତମାନଙ୍କୁ ୱେବ୍ସ ବାବଦର ଖବର ଜଣାବାର ଲାଗି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର, ସୂଚନା ଆର୍ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ବିଭାଗ ରାଷ୍ଟ୍ରମନ୍ତ୍ରୀ ଏଲ୍ ମୁରୁଗାନ୍ ସେମାନଙ୍କର ସାଙ୍ଗେ ଆଲୋଚନା କରିବେ। ୱେବ୍ସ ଜରିଏ ଗଣମାଧ୍ୟମ ଆର୍ ମନୋରଞ୍ଜନ କ୍ଷେତ୍ରରୁ ଭିନ୍ ଭିନ୍ ଦେଶକେ ସମାନ ସୁଯୋଗ ଦେବାର ଲାଗି ଆଜିର ଆଲୋଚନା ଥିବା ଆୟୋଜନ କରାଯାଇଛି। ଦୃଷ୍ଟିବାଧିତ ଛାତ୍ରଛାତ୍ରୀମାନଙ୍କର ଲାଗି ଦେଶର ପହିଲା ବିଶ୍ୱବିଦ୍ୟାଳୟ କଟକନୁ ସ୍ଥାପନା କରାଯିବା। ସନ୍ଥକବି ଭୀମ ଭୋଇଙ୍କ ନାଁଥି ହେବାର୍କେ ଥିବା ଏହି ବିଶ୍ୱବିଦ୍ୟାଳୟ ଲାଗି 40 ଏକର ଜମିର ବ୍ୟବସ୍ଥା କରବାର୍କେ କଟକ ଜିଲ୍ଲାପାଳଙ୍କୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍। ଏହି ବିଶ୍ୱବିଦ୍ୟାଳୟ ଜାପାନର ସୁକୁବା ବିଶ୍ୱବିଦ୍ୟାଳୟ ଢାଞ୍ଚାଥି ତିଆରି କରବାକେ ଯୋଜନା ରହିଛି। ଜମି ଅଧିଗ୍ରହଣ ହେଲା ଉତ୍ତରୁ କାମ ମୂଲ ହେବା ବୋଲିକରି ଜଣାପଡ଼ିଛି। ହୋଲି ବେଲ୍କେ ଭିଡ଼୍କେ ନଜରଥି ରଖିକରି ପୂର୍ବତଟ ରେଲପଥ ତରଫୁ ବହୁତେ ଖାସ୍ ଟ୍ରେନ୍ର ବ୍ୟବସ୍ଥା କରାଯାଇଛି। ଏହି ଅବସରରେ ବିଶାଖାପାଟନା ପାଟନା ଟ୍ରେନ୍ ରାୟଗଡ଼ା, ଟିଟିଲାଗଡ଼, ସମ୍ବଲପୁର, ରାଉରକେଲା ଦେଇକରି ଚାଲ୍ବା। ସେନ୍ତା ଭୁବନେଶ୍ୱର, ଚେର୍ଲାପାଲି, ପୁରୀ, କୋଲକାତା ସହିତ ବହୁତେ ଖାସ୍ ଟ୍ରେନ୍ ରେଲପଥର ଭିନ୍ ଭିନ୍ ଇଲାକାନୁ ଚାଲ୍ବା ବୋଲିକରି ପୂର୍ବତଟ ରେଲବାଇ ତରଫୁ ସୂଚନା ଦିଆଯାଇଛି। କିଡ଼୍ନୀ ରୋଗ ବାବଦ ସାରା ପୃଥିନୁ ସଚେତନ କରବାର ଲାଗି ଆନ୍ତର୍ଜାତୀୟ ସୋସାଇଟି ଅଫ୍ ନେଫ୍ରୋଲୋଜି ଆର୍ IFKF WKA ମିଲିତ ଚେରେଷ୍ଟାତି ଫି ବଛର March 2 ଗୁରୁବାରକେ ବିଶ୍ୱ କିଡ଼୍ନୀ ଦିବସ ଭାବେ ପାଳନ କରାଯାଉଛି। ରାଜ୍ୟନୁ ଭିଲ୍ କିଡ଼୍ନୀ ରୋଗ ବାବଦେ ଲୋକ ସଚେତନ କରବାରକେ ଏହି ଦିବସ ପାଳନ କରାଯାଉଛି। କିଡ଼୍ନୀ ଦିବସର ଏ ବଛର ବାର୍ତ୍ତା ହେଉଛି, ଆପଣମାନଙ୍କର କିଡ଼୍ନୀ ସୁସ୍ଥ ତ ବହୁତ ଆଘନୁ ରୋଗ ଚିହ୍ନଟ କରୁନ୍ ଆର୍ କିଡ଼୍ନୀକେ ସୁସ୍ଥ ରଖୁନ୍। ନୂଆପଡ଼ା ନ୍ୟାସନାଲ୍ କଲେଜନୁ ଛାତ୍ରଛାତ୍ରୀମାନଙ୍କର ଆତ୍ମରକ୍ଷା ତାଲିମ ଶିବିର ଉଦ୍ଯାପିତ ହୋଇଯାଇଛି। March 3-11 ତକ ଚାଲିଥିବା ଏହି ଶିବିରନୁ ଯୁକ୍ତ 3 ଛାତ୍ରଛାତ୍ରୀମାନଙ୍କୁ ମାଷ୍ଟର ଟ୍ରେନର ତାଲିମ ଦେଇଥିଲେ। ସେନ୍ତା କୋମନା ପଞ୍ଚାୟତ ସମିତି ସ୍ନାତକ କଲେଜନୁ 8-ଦିନିଆ ଆତ୍ମରକ୍ଷା ତାଲିମ ଶିବିର ଉଦ୍ଯାପିତ ହୋଇଯାଇଛି। ଏଥି 87 ଛାତ୍ରୀ ଆତ୍ମରକ୍ଷା ତାଲିମ ନେଇଥିଲେ। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ବ୍ଲକ କୁଲିଗାଁ ଆଶ୍ରମ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ମୁଖିଆ କୁନୁଆ ଭାବେ ଯୋଗ ଦେଇକରି ଛାତ୍ରଛାତ୍ରୀଙ୍କୁ କଠିନ ପରିଶ୍ରମ କରିକରି ଆଗକେ ବଢ଼ବାରକେ ପରାମର୍ଶ ଦେଇଥିଲେ। ଏହି ଅବସରରେ ଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଶେଷ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା। ସେନ୍ତା କୋମନା ବ୍ଲକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ହୋଇଯାଇଛି। ଅତିଥିମାନେ ଛାତ୍ରଛାତ୍ରୀମାନଙ୍କର ମାର୍ଗଦର୍ଶନ କରିବାର ସହିତ ଭିନ୍ନ ଭିନ୍ନ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ। ପାଣିପାଗ ରାଜ୍ୟର ଭିନ୍ ଭିନ୍ ଜାଗାରୁ ଆଜିଠାନୁ 16 ତକ ଦିନର ଆଉ ରାତିର ତାପମାତ୍ରା ସ୍ୱାଭାବିକଠାନୁ 2-3 ତକ ବଢ଼୍ବା ବୋଲିକରି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁମାନ କରିଛି। ଏ ସମୟଥି ପଶ୍ଚିମ ଆର୍ କେନ୍ଦ୍ରୀୟ ଓଡ଼ିଶାନୁ ତାପମାତ୍ରା 40 ନୁ ଅତକା ରହେବା। ସମ୍ବଲପୁର ଝାରସୁଗୁଡ଼ା ବୌଦ୍ଧ ବଲାଙ୍ଗୀର ଜିଲ୍ଲାନୁ ଗ୍ରୀଷ୍ମ ପ୍ରବାହ ଜାରି ରହିବା ବୋଲିକରି ପାଣିପାଗ କେନ୍ଦ୍ର କହିଛି। ଇତାକେ ନଜରଥି ରଖିକରି ଜିଲ୍ଲାପାଳମାନଙ୍କୁ ସ୍ୱତନ୍ତ୍ର ରିଲିଫ୍ କମିଶନଙ୍କ କାର୍ଯ୍ୟାଳୟ ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ଏଚ୍ନିର ଆଞ୍ଚଳିକ ଖବର ଏନ ଶେଷ ହେଲା। ଆର ବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।